ନମସ୍କାର। ଅନୁଗ୍ରହ କରି ଶୁଣିବେ, ପ୍ରଚାର କେନ୍ଦ୍ରର ଆଖପାଖରେ ଯେଉଁ ବ୍ୟକ୍ତିମାନେ ଅଛନ୍ତି ସମସ୍ତଙ୍କୁ ଅନ୍ତର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ଆପଣଙ୍କର ଦୀର୍ଘ ଦିନର ପରିଚିତ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ହିମରତ୍ନ କେଶ ତୈଳର ପ୍ରଚାର। ଏହି ତୈଳଟି ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି। ଏହି ହିମରତ୍ନ ତୈଳଟି ବ୍ୟବହାର କରିଲେ ମୁଣ୍ଡ ବ୍ୟଥା କପାଳ ଯନ୍ତ୍ରଣା ଦୂର ହୋଇଯିବ, ମୁଣ୍ଡକୁ ଥଣ୍ଡା ରଖିବା ସହିତ ରାତ୍ରିରେ ଭଲ ନିଦ ଆସିବ। ଏହା ଛଡ଼ା ଚୁଟିର ଅଗ ଫାଟିବା ଏବଂ ଚୁଟି ଉପୁଡ଼ିବା ବନ୍ଦ କରିଦେବ। ଇନ୍ଦ୍ରଜିତ ଆୟୁର୍ବେଦ ଭବନର ହିମରତ୍ନ କେଶ ତୈଳଟି ବ୍ୟବହାର କରିଲେ ଅତ୍ୟଧିକ ମୁଣ୍ଡ ଗରମ ହେଲେ ମୁଣ୍ଡକୁ ଥଣ୍ଡା ରଖେ, ଚୁଟିର ଅକାଳ ପକ୍ୱତା ଦୂର କରେ ଏବଂ ଚୁଟିକୁ ଘନ କଳା କରି ଗଢ଼ି ତୋଳେ, ନୂଆ ଚୁଟି ଉଠିବାରେ ସାହାଯ୍ୟ କରେ। ଚୁଟିରେ ଅଠା ଅଠା ଭାବ ରହିବ ନାହିଁ, ଚୁଟି ସିଲ୍କି ରହେ, ଚୁଟିର ଗ୍ରୋଥ ବଢ଼ିବାରେ ସାହାଯ୍ୟ କରେ। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ହିମରତ୍ନ କେଶ ତୈଳ, ନାମଟି ମନେ ରଖନ୍ତୁ, କବିରାଜୀ ହିମରତ୍ନ କେଶ ତୈଳ। ମୁଣ୍ଡରୁ ଗୋଛା ଗୋଛା ଚୁଟି ଉପୁଡ଼ି ଯାଉଛି, ଏହି କ୍ଷେତ୍ରରେ ଆଜିଠାରୁ ବ୍ୟବହାର କରନ୍ତୁ କବିରାଜୀ ହିମରତ୍ନ କେଶ ତୈଳ। 100% ଗ୍ୟାରେଣ୍ଟି ସହକାରେ ଉପକାର ପାଇବେ। ଚୁଟିକୁ ଘନ କଳା କରିବାରେ ଏବଂ ସତେଜ କରିବାରେ ସାହାଯ୍ୟ କରେ ଆମର ଏହି ହିମରତ୍ନ କେଶ ତୈଳ। ଛୋଟ ବଡ଼ ପୁରୁଷ ମହିଳା ସମସ୍ତେ ନିଶ୍ଚିନ୍ତେ ବ୍ୟବହାର କରିପାରିବେ, କାରଣ ଏଥିରେ କୌଣସି ପ୍ରକାରର ସାଇଡ୍ ଇଫେକ୍ଟ ଅର୍ଥାତ୍ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଏବଂ ଦାମ ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଘନ କଳା ଏବଂ ସ୍ୱାସ୍ଥ୍ୟ ଉଜ୍ଜ୍ୱଳ ଚୁଟି ପାଇଁ ବ୍ୟବହାର କରନ୍ତୁ ହିମରତ୍ନ କେଶ ତୈଳ, ନାମଟି କେବେ ହେଲେ ଭୁଲିବେ ନାହିଁ। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ହିମରତ୍ନ କେଶ ତୈଳ। କପାଳ ଯନ୍ତ୍ରଣା, ତାଳୁ ଗରମ ହୋଇଯିବା, ମୁଣ୍ଡ ବ୍ୟଥା, ଇଏ ସମସ୍ତ ପାଇଁ ବ୍ୟବହାର କରନ୍ତୁ ହିମରତ୍ନ କେଶ ତୈଳ। ଏହି ତୈଳଟି ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି। ମାତ୍ର ଗୋଟିଏ ଫାଇଲ୍ ବ୍ୟବହାର କରି ଦେଖନ୍ତୁ, ତାହେଲେ ଆପଣ ବୁଝିପାରିବେ ଏହି ତୈଳଟିର କେତେ କ୍ଷମତା ଏବଂ କେତେ ଗୁଣ। ଆଜିକାଲି ଏହି ବ୍ୟସ୍ତମୟ ଜୀବନରେ କମ୍ ବେଶୀ ପ୍ରାୟ ସମସ୍ତେ ଟେନସନ୍ ଭୋଗନ୍ତି, ଆଉ ଏହି ଟେନସନ୍ରୁ ମୁକ୍ତି ପାଇବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି କବିରାଜୀ ହିମରତ୍ନ କେଶ ତୈଳ, ଦାମତି ସାମାନ୍ୟ ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଆପଣମାନଙ୍କ ମଧ୍ୟରେ ଯଦି କାହାର ହାତ ଏବଂ ପାଦ ତଳ ଜଳାପୋଡ଼ା କରେ, ଠିକ୍ରେ ନିଦ ହୁଏନି, ସେମାନଙ୍କୁ ଅନୁରୋଧ ଆମ ପ୍ରଚାର ଗାଡ଼ି ନିକଟକୁ ଆଗେଇ ଆସନ୍ତୁ ଏବଂ ନିଶ୍ଚିନ୍ତ ମନରେ ଗୋଟିଏ ଫାଇଲ୍ ହିମରତ୍ନ କେଶ ତୈଳ ନେଇ ବ୍ୟବହାର କରନ୍ତୁ। ଚୁଟି ଉପୁଡ଼ିବା, ଚୁଟିର ଅଜନ୍ମ, ଅକାଳେ ଚୁଟି ପାଚିବା, ପୋକଖିଆ ଚନ୍ଦା, ରୁଫି ଏବଂ ଚୁଟିର ଯେକୌଣସି ସମସ୍ୟା ପାଇଁ ବ୍ୟବହାର କରନ୍ତୁ କବିରାଜୀ ହିମରତ୍ନ କେଶ ତୈଳ, ନାମଟି ମନେ ରଖନ୍ତୁ କବିରାଜୀ ହିମରତ୍ନ କେଶ ତୈଳ। ଏଥିରେ ନିଶ୍ଚିତ ରୂପେ ଅବିଶ୍ୱାସ୍ୟ ଫଳ ପାଇବେ। ଅକାଳେ ମୁଣ୍ଡରୁ ଚୁଟି ପାଚିବା ଯାଉଛି ଏବଂ ଚୁଟି ଉପୁଡ଼ି ଯାଉଛି, ଏ ସମସ୍ତ କ୍ଷେତ୍ରରେ ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ହିମରତ୍ନ କେଶ ତୈଳ ବ୍ୟବହାର କରନ୍ତୁ, ନିଶ୍ଚିତ ରୂପେ ଆରୋଗ୍ୟ ପାଇବେ, ନିଶ୍ଚିତ ରୂପେ ଆରୋଗ୍ୟ ପାଇବେ। ଦାମତି ସାମାନ୍ୟ ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଶୀଘ୍ର ଆସନ୍ତୁ, ଆମ ପ୍ରଚାର ଗାଡ଼ି ଚାଲିଯିବା ପୂର୍ବରୁ ଗୋଟିଏ ଫାଇଲ୍ ହିମରତ୍ନ କେଶ ତୈଳ କିଣି ବ୍ୟବହାର କରନ୍ତୁ, ଆରୋଗ୍ୟ ନିଶ୍ଚିତ ରୂପେ, ଆରୋଗ୍ୟ ନିଶ୍ଚିତ ରୂପେ। କପାଳ ଯନ୍ତ୍ରଣା, ତାଳୁ ଗରମ ହୋଇଯିବା, ମୁଣ୍ଡ ବ୍ୟଥା, ଇଏ ସମସ୍ତ ପାଇଁ ବ୍ୟବହାର କରନ୍ତୁ ହିମରତ୍ନ କେଶ ତୈଳ। ଏହି ତୈଳଟି ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି। ମାତ୍ର ଗୋଟିଏ ଫାଇଲ୍ ବ୍ୟବହାର କରି ଦେଖନ୍ତୁ, ତାହେଲେ ଆପଣ ବୁଝିପାରିବେ ଏହି ତୈଳର କେତେ କ୍ଷମତା ଏବଂ କେତେ ଗୁଣ। ଆଜିକାଲି ଏହି ବ୍ୟସ୍ତମୟ ଜୀବନରେ କମ୍ ବେଶୀ ପ୍ରାୟ ସମସ୍ତେ ଟେନସନ୍ ଭୋଗନ୍ତି, ଆଉ ଏହି ଟେନସନ୍ରୁ ମୁକ୍ତି ପାଇବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି କବିରାଜୀ ହିମରତ୍ନ କେଶ ତୈଳ। ହିମରତ୍ନ କେଶ ତୈଳ, ଦାମତି ସାମାନ୍ୟ ସମସ୍ତଙ୍କର ସାମର୍ଥ୍ୟ ଅନୁଯାୟୀ। ଆପଣମାନଙ୍କ ମଧ୍ୟରେ ଯଦି କାହାର ହାତ ଏବଂ ପାଦ ତଳ ଜଳାପୋଡ଼ା କରେ, ଠିକ୍ରେ ନିଦ ହୁଏନି, ସେମାନଙ୍କୁ ଅନୁରୋଧ ଆମ ପ୍ରଚାର ଗାଡ଼ି ନିକଟକୁ ଆଗେଇ ଆସନ୍ତୁ ଏବଂ ନିଶ୍ଚିନ୍ତ ମନରେ ଗୋଟିଏ ଫାଇଲ୍ ହିମରତ୍ନ କେଶ ତୈଳ ନେଇ ବ୍ୟବହାର କରନ୍ତୁ। ଚୁଟି ଉପୁଡ଼ିବା, ଚୁଟିର ଅଜନ୍ମ, ଅକାଳେ ଚୁଟି ପାଚିବା, ପୋକଖିଆ ଚନ୍ଦା, ରୁଫି ଏବଂ ଚୁଟିର ଯେକୌଣସି ସମସ୍ୟା ପାଇଁ ବ୍ୟବହାର କରନ୍ତୁ କବିରାଜୀ ହିମରତ୍ନ କେଶ ତୈଳ, ଅକାଳେ ମୁଣ୍ଡରୁ ଚୁଟି ପାଚି ଯାଉଛି ଏବଂ ଚୁଟି ଉପୁଡ଼ି ଯାଉଛି, ଏ ସମସ୍ତ କ୍ଷେତ୍ରରେ ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ହିମରତ୍ନ କେଶ ତୈଳ ବ୍ୟବହାର କରନ୍ତୁ, ନିଶ୍ଚିତ ରୂପେ ଆରୋଗ୍ୟ ପାଇବେ। ଦାମ ଅତି ସାମାନ୍ୟ, ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଶୀଘ୍ର ଆସନ୍ତୁ, ଆମ ପ୍ରଚାର ଗାଡ଼ି ଚାଲିଯିବା ପୂର୍ବରୁ ଗୋଟିଏ ଫାଇଲ୍ ହିମରତ୍ନ କେଶ ତୈଳ କିଣି ବ୍ୟବହାର କରନ୍ତୁ। ଆରୋଗ୍ୟ ନିଶ୍ଚିତ ରୂପେ, ଆରୋଗ୍ୟ ନିଶ୍ଚିତ ରୂପେ। ନମସ୍କାର, ଅନୁଗ୍ରହ କରି ଶୁଣିବେ, ପ୍ରଚାର କେନ୍ଦ୍ରର ଆଖପାଖରେ ଯେଉଁ ବ୍ୟକ୍ତିମାନେ ଅଛନ୍ତି ସମସ୍ତଙ୍କୁ ଅନ୍ତରର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ଆପଣଙ୍କର ଦୀର୍ଘ ଦିନର ପରିଚିତ ଇନ୍ଦ୍ରଜିତ ଆୟୁର୍ବେଦ ଭବନର ହିମରତ୍ନ କେଶ ତୈଳର ପ୍ରଚାର। ଏହି ତୈଳଟି ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି। ଏହି ହିମରତ୍ନ ତୈଳଟି ବ୍ୟବହାର କରିଲେ ମୁଣ୍ଡ ବ୍ୟଥା, କପାଳ ଯନ୍ତ୍ରଣା ଦୂର ହୋଇଯିବ, ମୁଣ୍ଡକୁ ଥଣ୍ଡା ରଖିବା ସହିତ ରାତ୍ରିରେ ଭଲ ନିଦ ଆସିବ। ଏହାଛଡ଼ା ଚୁଟିର ଅଗ ଫାଟିବା ଏବଂ ଚୁଟି ଉପୁଡ଼ିବା ବନ୍ଦ କରିଦେବ। ଇନ୍ଦ୍ରଜିତ ଆୟୁର୍ବେଦ ଭବନର ହିମରତ୍ନ କେଶ ତୈଳଟି ବ୍ୟବହାର କରିଲେ ଅତ୍ୟଧିକ ମୁଣ୍ଡ ଗରମ ହେଲେ ମୁଣ୍ଡକୁ ଥଣ୍ଡା ରଖେ, ଚୁଟିର ଅକାଳ ପକ୍ୱତା ଦୂର କରେ ଏବଂ ଚୁଟିକୁ ଘନ କଳା କରି ଗଢ଼ି ତୋଳେ, ନୂଆ ଚୁଟି ଉଠିବାରେ ସାହାଯ୍ୟ କରେ, ଚୁଟିରେ ଅଠା ଅଠା ଭାବ ରହିବ ନାହିଁ, ଚୁଟି ସିଲ୍କି ରହେ, ଚୁଟିର ଗ୍ରୋଥ ବଢ଼ିବାରେ ସାହାଯ୍ୟ କରେ। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ହିମରତ୍ନ କେଶ ତୈଳ, ନାମଟି ମନେ ରଖନ୍ତୁ, କବିରାଜୀ ହିମରତ୍ନ କେଶ ତୈଳ। ମୁଣ୍ଡରୁ ଗୋଛା ଗୋଛା ଚୁଟି ଉପୁଡ଼ି ଯାଉଛି, ଏହି କ୍ଷେତ୍ରରେ ଆଜିଠାରୁ ବ୍ୟବହାର କରନ୍ତୁ କବିରାଜୀ ହିମରତ୍ନ କେଶ ତୈଳ। 100% ଗ୍ୟାରେଣ୍ଟି ସହକାରେ ଉପକାର ପାଇବେ। ଚୁଟିକୁ ଘନ କଳା କରିବାରେ ଏବଂ ସତେଜ କରିବାରେ ସାହାଯ୍ୟ କରେ ଆମର ଏହି ହିମରତ୍ନ କେଶ ତୈଳ। ଛୋଟ ବଡ଼, ପୁରୁଷ ମହିଳା ସମସ୍ତେ ନିଶ୍ଚିନ୍ତେ ବ୍ୟବହାର କରିପାରିବେ, କାରଣ ଏଥିରେ କୌଣସି ପ୍ରକାରର ସାଇଡ୍ ଇଫେକ୍ଟ ଅର୍ଥାତ୍ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଏବଂ ଦାମ ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଘନ କଳା ଏବଂ ସ୍ୱାସ୍ଥ୍ୟ ଉଜ୍ଜ୍ୱଳ ଚୁଟି ପାଇଁ ବ୍ୟବହାର କରନ୍ତୁ ହିମରତ୍ନ କେଶ ତୈଳ, ନାମଟି କେବେ ହେଲେ ଭୁଲିବେ ନାହିଁ। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ହିମରତ୍ନ କେଶ ତୈଳ, କପାଳ ଯନ୍ତ୍ରଣା, ତାଳୁ ଗରମ ହୋଇଯିବା, ମୁଣ୍ଡ ବ୍ୟଥା, ଇଏ ସମସ୍ତ ପାଇଁ ବ୍ୟବହାର କରନ୍ତୁ ହିମରତ୍ନ କେଶ ତୈଳ। ଏହି ତୈଳଟି ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି। ମାତ୍ର ଗୋଟିଏ ଫାଇଲ୍ ବ୍ୟବହାର କରି ଦେଖନ୍ତୁ, ତାହେଲେ ଆପଣ ବୁଝିପାରିବେ ଏହି ତୈଳଟିର କେତେ କ୍ଷମତା ଏବଂ କେତେ ଗୁଣ। ଆଜିକାଲି ଏହି ବ୍ୟସ୍ତମୟ ଜୀବନରେ କମ୍ ବେଶୀ ପ୍ରାୟ ସମସ୍ତେ ଟେନସନ୍ ଭୋଗନ୍ତି, ଆଉ ଏହି ଟେନସନ୍ରୁ ମୁକ୍ତି ପାଇବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି କବିରାଜୀ ହିମରତ୍ନ କେଶ ତୈଳ। ଦାମ ଅତି ସାମାନ୍ୟ, ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଆପଣମାନଙ୍କ ମଧ୍ୟରେ ଯଦି କାହାର ହାତ ଏବଂ ପାଦ ତଳ ଜଳାପୋଡ଼ା କରେ, ଠିକ୍ରେ ନିଦ ହୁଏନି, ସେମାନଙ୍କୁ ଅନୁରୋଧ ଆମ ପ୍ରଚାର ଗାଡ଼ି ନିକଟକୁ ଆଗେଇ ଆସନ୍ତୁ ଏବଂ ନିଶ୍ଚିନ୍ତ ମନରେ ଗୋଟିଏ ଫାଇଲ୍ ହିମରତ୍ନ କେଶ ତୈଳ ନେଇ ବ୍ୟବହାର କରନ୍ତୁ। ଚୁଟି ଉପୁଡ଼ିବା, ଚୁଟିର ଅଜନ୍ମ, ଅକାଳେ ଚୁଟି ପାଚିବା, ପୋକଖିଆ ଚନ୍ଦା, ରୁଫି ଏବଂ ଚୁଟିର ଯେକୌଣସି ସମସ୍ୟା ପାଇଁ ବ୍ୟବହାର କରନ୍ତୁ କବିରାଜୀ ହିମରତ୍ନ କେଶ ତୈଳ। ନାମଟି ମନେ ରଖନ୍ତୁ, କବିରାଜୀ ହିମରତ୍ନ କେଶ ତୈଳ। ଏଥିରେ ନିଶ୍ଚିତ ରୂପେ ଅବିଶ୍ୱାସ୍ୟ ଫଳ ପାଇବେ। ଅକାଳେ ମୁଣ୍ଡରୁ ଚୁଟି ପାଚିବା ଯାଉଛି ଏବଂ ଚୁଟି ଉପୁଡ଼ି ଯାଉଛି, ଏ ସମସ୍ତ କ୍ଷେତ୍ରରେ ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ହିମରତ୍ନ କେଶ ତୈଳ ବ୍ୟବହାର କରନ୍ତୁ, ନିଶ୍ଚିତ ରୂପେ ଆରୋଗ୍ୟ ପାଇବେ, ନିଶ୍ଚିତ ରୂପେ ଆରୋଗ୍ୟ ପାଇବେ। ଦାମ ଅତି ସାମାନ୍ୟ, ସମସ୍ତଙ୍କ ସାମର୍ଥ୍ୟ ଅନୁଯାୟୀ। ଶୀଘ୍ର ଆସନ୍ତୁ, ଆମ ପ୍ରଚାର ଗାଡ଼ି ଚାଲିଯିବା ପୂର୍ବରୁ ଗୋଟିଏ ଫାଇଲ୍ ହିମରତ୍ନ କେଶ ତୈଳ କିଣି ବ୍ୟବହାର କରନ୍ତୁ। ଆରୋଗ୍ୟ ନିଶ୍ଚିତ ରୂପେ, ଆରୋଗ୍ୟ ନିଶ୍ଚିତ ରୂପେ। କପାଳ ଯନ୍ତ୍ରଣା, ତାଳୁ ଗରମ ହୋଇଯିବା, ମୁଣ୍ଡ ବ୍ୟଥା, ଇଏ ସମସ୍ତ ପାଇଁ ବ୍ୟବହାର କରନ୍ତୁ ହିମରତ୍ନ କେଶ ତୈଳ। ଏହି ତୈଳଟି ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି। ମାତ୍ର ଗୋଟିଏ ଫାଇଲ୍ ବ୍ୟବହାର କରି ଦେଖନ୍ତୁ, ତାହେଲେ ଆପଣ ବୁଝିପାରିବେ ଏହି ତୈଳର କେତେ କ୍ଷମତା ଏବଂ କେତେ ଗୁଣ। ଆଜିକାଲି ଏହି ବ୍ୟସ୍ତମୟ ଜୀବନରେ କମ୍ ବେଶୀ ପ୍ରାୟ ସମସ୍ତେ ଟେନସନ୍ରେ ଭୋଗନ୍ତି, ଆଉ ଏହି ଟେନସନ୍ରୁ ମୁକ୍ତି ପାଇବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି କବିରାଜୀ ହିମରତ୍ନ କେଶ ତୈଳ। ହିମରତ୍ନ କେଶ ତୈଳ দাম অতি সামান্য সমস্ত সামর্থ্য অনুযায়ী আপন মান মধ্যে যদি কাহার হাত এবং পাদ তল জলাপোড়া করে ঠিক রে নিদ হয়নি সেমানকু অনুরোধ আম প্রচার গাড়ি নিকটক আগে আসন্তু এবং নিশ্চিন্ত মনে গোটিয়ে ফাইল হিমরত্ন কেশতৈল নেই ব্যবহার করন্তু। চুটি উপুড়িবা, চুটির অজন্ম, অকালে চুটি পাচিবা, পোকখিয়া চন্দা, রুফি এবং চুটির যে কোনসি সমস্যা পাই ব্যবহার করন্তু কবিরাজি হিমরত্ন কেশতৈল। অকালে মুন্ডরু চুটি পাচি যাউচি এবং চুটি উপুড়ি যাউচি এ সমস্ত ক্ষেত্রে ইন্দ্রজিত আয়ুর্বেদ ভবনর কবিরাজি হিমরত্ন কেশতৈল ব্যবহার করন্তু, নিশ্চিত রূপে আরোগ্য পাইবে, দাম অতি সামান্য সমস্ত সামর্থ্য অনুযায়ী। শীঘ্র আসন্তু, আম প্রচার গাড়ি চালি যাওয়া পূর্বরু গোটিয়ে ফাইল হিমরত্ন কেশতৈল কিনি ব্যবহার করন্তু, আরোগ্য নিশ্চিত রূপে, আরোগ্য নিশ্চিত রূপে।